আকাশবাণী। ସମ୍ବାଦ ପଢୁଛନ୍ତି ଉଦୟନାଥ ସ୍ୱାଇଁ। ମୁଖ୍ୟ ସମ୍ବାଦ, ଦାର୍ଜିଲିଂରେ ପ୍ରବଳ ବର୍ଷା ଏବଂ ଭୂସ୍ଖଳନ ଜନିତ ଜୀବନହାନି ଘଟଣାରେ ଶୋକ ପ୍ରକାଶ କଲେ ରାଷ୍ଟ୍ରପତି, ଉପରାଷ୍ଟ୍ରପତି ଓ ପ୍ରଧାନମନ୍ତ୍ରୀ। ବିହାର ବିଧାନସଭା ନିର୍ବାଚନ ପାଇଁ ତାରିଖ ଘୋଷଣା ସମ୍ପର୍କରେ ଖୁବ୍ ଶୀଘ୍ର ନିଆଯିବ ନିଷ୍ପତ୍ତି କହିଲେ ମୁଖ୍ୟ ନିର୍ବାଚନ ଆୟୁକ୍ତ। ଅଷ୍ଟ୍ରେଲିଆକୁ ଚଳିତ ମାସ 9 ତାରିଖରୁ 2 ଦିନିଆ ସରକାରୀ ଗସ୍ତରେ ଯିବେ ପ୍ରତିରକ୍ଷା ମନ୍ତ୍ରୀ। ନେପାଳରେ ବନ୍ୟା ଏବଂ ଭୂସ୍ଖଳନ ଯୋଗୁଁ 47 ଜଣଙ୍କର ମୃତ୍ୟୁ, ଶୋକ ବ୍ୟକ୍ତ କଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି। ଏବଂ କଲମ୍ବୋରେ ଅନୁଷ୍ଠିତ ମହିଳା ଏକ ଦିବସୀୟ ବିଶ୍ୱକପ୍ କ୍ରିକେଟ୍ ମ୍ୟାଚ୍ରେ ପାକିସ୍ତାନ ସାମ୍ନାରେ 248 ରନ୍ର ବିଜୟ ଲକ୍ଷ୍ୟ ଧାର୍ଯ୍ୟ କଲା ଭାରତ। ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ, ଉପରାଷ୍ଟ୍ରପତି ସିପି ରାଧାକ୍ରିଷ୍ଣନ୍ ଏବଂ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଦାର୍ଜିଲିଂ ସେତୁ ଦୁର୍ଘଟଣା ଯୋଗୁଁ ପ୍ରାଣ ହରାଇଥିବା ବ୍ୟକ୍ତିଙ୍କ ପାଇଁ ଦୁଃଖ ପ୍ରକାଶ କରିଛନ୍ତି। ଏକ ସାମାଜିକ ଗଣମାଧ୍ୟମ ପୋଷ୍ଟରେ ରାଷ୍ଟ୍ରପତି ମୁର୍ମୁ କହିଛନ୍ତି, ଦାର୍ଜିଲିଂରେ ପ୍ରବଳ ବର୍ଷା ଏବଂ ଭୂସ୍ଖଳନ ଯୋଗୁଁ ଘଟିଥିବା ଜୀବନହାନି ଦୁଃଖଦ। ସେ ଶୋକସନ୍ତପ୍ତ ପରିବାରବର୍ଗଙ୍କୁ ଗଭୀର ସମବେଦନା ଜଣାଇବା ସହ ଉଦ୍ଧାର ଓ ରିଲିଫ୍ କାର୍ଯ୍ୟର ସଫଳତା ପାଇଁ ପ୍ରାର୍ଥନା କରିବା ସହ ଆହତମାନଙ୍କ ଆଶୁ ଆରୋଗ୍ୟ କାମନା କରିଛନ୍ତି। ଉପରାଷ୍ଟ୍ରପତି ରାଧାକ୍ରିଷ୍ଣନ୍ ମଧ୍ୟ ଗଭୀର ଦୁଃଖ ପ୍ରକାଶ କରିବା ସହ ଆହତମାନଙ୍କ ଶୀଘ୍ର ଆରୋଗ୍ୟ ପାଇଁ ପ୍ରାର୍ଥନା କରିଛନ୍ତି। ପ୍ରଧାନମନ୍ତ୍ରୀ ଶ୍ରୀ ମୋଦି ସମବେଦନା ଜଣାଇବା ସହ ଆହତମାନଙ୍କ ଶୀଘ୍ର ଆରୋଗ୍ୟ କାମନା କରିଛନ୍ତି। ସେ କହିଛନ୍ତି, ପ୍ରବଳ ବର୍ଷା ଏବଂ ଭୂସ୍ଖଳନ ପରେ ଦାର୍ଜିଲିଂ ଏବଂ ଆଖପାଖ ଅଞ୍ଚଳର ପରିସ୍ଥିତି ଉପରେ ତୀକ୍ଷ୍ଣ ନଜର ରଖାଯାଇଛି। ପ୍ରଭାବିତ ଲୋକଙ୍କୁ ସମସ୍ତ ସମ୍ଭାବ୍ୟ ସହାୟତା ପ୍ରଦାନ କରିବା ଲାଗି ସରକାର ପ୍ରତିବଦ୍ଧ ବୋଲି ସେ କହିଛନ୍ତି। ସ୍ୱରାଷ୍ଟ୍ରମନ୍ତ୍ରୀ ଅମିତ ଶାହା ଦାର୍ଜିଲିଂରେ ପ୍ରବଳ ବର୍ଷା ଯୋଗୁଁ ପ୍ରାଣହାନି ପାଇଁ ଶୋକ ପ୍ରକାଶ କରିଛନ୍ତି। ସାମାଜିକ ଗଣମାଧ୍ୟମ ପୋଷ୍ଟରେ ଶ୍ରୀ ଶାହା କହିଛନ୍ତି, ଜାତୀୟ ବିପର୍ଯ୍ୟୟ ପ୍ରତିକ୍ରିୟା ବାହିନୀର ଦଳ ଘଟଣାସ୍ଥଳରେ ପହଞ୍ଚିଛନ୍ତି ଏବଂ ଆବଶ୍ୟକ ହେଲେ ଅଧିକ ଦଳ ଯୋଗ ଦେବା ପାଇଁ ପ୍ରସ୍ତୁତ ଅଛନ୍ତି। ଶ୍ରୀ ଶାହା ଦାର୍ଜିଲିଂ ସାଂସଦ ରାଜୁ ବିଷ୍ଟଙ୍କ ସହ କଥା ହୋଇ ପରିସ୍ଥିତିର ସମୀକ୍ଷା କରିଛନ୍ତି। ମୁଖ୍ୟ ନିର୍ବାଚନ ଆୟୁକ୍ତ ଜ୍ଞାନେଶ କୁମାର କହିଛନ୍ତି, ବିହାର ବିଧାନସଭା ନିର୍ବାଚନ ପାଇଁ ତାରିଖ ଘୋଷଣା ସମ୍ପର୍କରେ ନିଷ୍ପତ୍ତି ଖୁବ୍ ଶୀଘ୍ର ନିଆଯିବ। ନିର୍ବାଚନ କମିଶନଙ୍କ ରାଜ୍ୟକୁ 2 ଦିନିଆ ସମୀକ୍ଷା ଗସ୍ତର ଶେଷ ଦିନରେ ପାଟନାରେ ଗଣମାଧ୍ୟମକୁ ସୂଚନା ଦେଇ ମୁଖ୍ୟ ନିର୍ବାଚନ କମିଶନର କହିଛନ୍ତି, କମିଶନ ରାଜନୈତିକ ଦଳଗୁଡ଼ିକ ସହିତ ଆଲୋଚନା କରିଛନ୍ତି ଓ ମତାମତ ଶୁଣିଛନ୍ତି। ମତଦାନ ସୂଚୀ ଚୂଡ଼ାନ୍ତ କରିବା ସମୟରେ ସମସ୍ତ ଦିଗକୁ ବିଚାରକୁ ନିଆଯିବ। ମୁଖ୍ୟ ନିର୍ବାଚନ କମିଶନର କହିଛନ୍ତି, 2025 ବିହାର ବିଧାନସଭା ନିର୍ବାଚନରେ ଭୋଟର, ରାଜନୈତିକ ଦଳ ଏବଂ ସମସ୍ତ ଅଂଶୀଦାରମାନଙ୍କର ଏକ ସୁଖଦ ଅଭିଜ୍ଞତା ରହିବ, କାରଣ ବିହାରରେ ବିଧାନସଭା ନିର୍ବାଚନ ପୂର୍ବରୁ ମୁକ୍ତ, ନିରପେକ୍ଷ ଏବଂ ଶାନ୍ତିପୂର୍ଣ୍ଣ ନିର୍ବାଚନ ସୁନିଶ୍ଚିତ କରିବା ପାଇଁ 17 ନୂତନ ପଦକ୍ଷେପ ଆରମ୍ଭ କରାଯାଇଛି। ସେ କହିଛନ୍ତି, ସମସ୍ତ ମତଦାନ କେନ୍ଦ୍ରରେ 100% ୱେବ୍କାଷ୍ଟିଂ କାର୍ଯ୍ୟକାରୀ କରାଯିବ। ମୁଖ୍ୟ ନିର୍ବାଚନ କମିଶନର କହିଛନ୍ତି, ରାଜନୈତିକ ଦଳଗୁଡ଼ିକୁ ମତଦାନ କେନ୍ଦ୍ରଠାରୁ ମାତ୍ର 100 ମିଟର ଦୂରରେ ପୋଲିଂ ଏଜେଣ୍ଟ ବୁଥ୍ ସ୍ଥାପନ କରିବାକୁ ଅନୁମତି ଦିଆଯିବ। ଆଧାର ବ୍ୟବହାର ସମ୍ପର୍କରେ ମୁଖ୍ୟ ନିର୍ବାଚନ କମିଶନର କହିଛନ୍ତି, ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶ ପାଳନ କରି କମିଶନ ଭୋଟରଙ୍କଠାରୁ ଆଧାର ବିବରଣୀ ଗ୍ରହଣ କରୁଛନ୍ତି। ସ୍ୱତନ୍ତ୍ର ସଂଶୋଧନ ପ୍ରକ୍ରିୟା ସମୟରେ ଆଧାର ସଂଗ୍ରହ କରାଯାଇଥିଲେ ମଧ୍ୟ ଏହାକୁ ବାସସ୍ଥାନ, ଜନ୍ମ ତାରିଖ କିମ୍ବା ନାଗରିକତାର ବୈଧ ପ୍ରମାଣ ଭାବରେ ବିବେଚନା କରାଯାଇପାରିବ ନାହିଁ ବୋଲି ସେ ସ୍ପଷ୍ଟ କରିଛନ୍ତି। ଭୋଟର ପଞ୍ଜୀକରଣ ପାଇଁ କମିଶନ ଦ୍ୱାରା ନିର୍ଦ୍ଧାରିତ ଅନ୍ୟାନ୍ୟ ଦସ୍ତାବିଜ୍ର ଆବଶ୍ୟକତା ଉପରେ ଶ୍ରୀ କୁମାର ଗୁରୁତ୍ୱାରୋପ କରିଛନ୍ତି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆଜି ବୋଡୋଲ୍ୟାଣ୍ଡ ପ୍ରାଦେଶିକ ପରିଷଦର ମୁଖ୍ୟ କାର୍ଯ୍ୟନିର୍ବାହୀ ସଦସ୍ୟ ଭାବେ ଶପଥ ଗ୍ରହଣ କରିଥିବାରୁ ହଗ୍ରାମା ମୋହିଲାରୀଙ୍କୁ ଅଭିନନ୍ଦନ ଜଣାଇଛନ୍ତି। ସାମାଜିକ ଗଣମାଧ୍ୟମ ପୋଷ୍ଟରେ ପ୍ରଧାନମନ୍ତ୍ରୀ ଶ୍ରୀ ମୋହିଲାରୀ ଏବଂ ତାଙ୍କ ଦଳକୁ ଶୁଭେଚ୍ଛା ଜଣାଇଛନ୍ତି। ମହାନ ବୋଡୋଫା ଉପେନ୍ଦ୍ରନାଥ ବ୍ରହ୍ମାଙ୍କ ଦୃଷ୍ଟିକୋଣକୁ ସାକାର କରିବା ସହ ସାମଗ୍ରିକ ବିକାଶ ସୁନିଶ୍ଚିତ କରିବା କ୍ଷେତ୍ରରେ ଆସାମ ସରକାର ପରିଷଦ ସହ ସମନ୍ୱୟ ରଖି କାର୍ଯ୍ୟ କରିବେ ବୋଲି ଶ୍ରୀ ମୋଦି ଆଶାବ୍ୟକ୍ତ କରିଛନ୍ତି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ସ୍ୱଦେଶୀ ଉତ୍ପାଦ ବ୍ୟବହାର ଆହ୍ୱାନକୁ ପାଳନ କରିବାକୁ ସ୍ୱରାଷ୍ଟ୍ରମନ୍ତ୍ରୀ ଅମିତ ଶାହା ଦେଶର କୃଷକମାନଙ୍କୁ ଆହ୍ୱାନ ଦେଇଛନ୍ତି। ସେ ମହାରାଷ୍ଟ୍ରର ଅହଲ୍ୟାନଗର ଜିଲ୍ଲାରେ ପଦ୍ମଶ୍ରୀ ଡକ୍ଟର ବିଠଲରାଓ ଭିକେ ପାଟିଲ ଏବଂ ପଦ୍ମଭୂଷଣ ଡକ୍ଟର ବାଲାସାହେବ ବିଠଲରାଓ ଭିକେ ପାଟିଲଙ୍କ ପ୍ରତିମୂର୍ତ୍ତି ଉନ୍ମୋଚନ କରିଛନ୍ତି। ଏହି ଅବସରରେ ଶ୍ରୀ ଶାହା କହିଛନ୍ତି, 140 କୋଟି ଜନସଂଖ୍ୟା ବିଶିଷ୍ଟ ଭାରତ ଏକ ବିଶାଳ ବଜାରର ପ୍ରତିନିଧିତ୍ୱ କରେ। ସେ କହିଛନ୍ତି, ନାଗରିକମାନଙ୍କର ସ୍ୱଦେଶୀ ଉତ୍ପାଦ ବ୍ୟବହାର ଦେଶର ଅର୍ଥନୈତିକ ଅଭିବୃଦ୍ଧିକୁ ଉଲ୍ଲେଖନୀୟ ଭାବରେ ତ୍ୱରାନ୍ୱିତ କରିବ। ଆପଣମାନେ ସମ୍ବାଦ ଶୁଣୁଛନ୍ତି ଆକାଶବାଣୀରୁ। ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂ ଚଳିତ ମାସ 9 ତାରିଖରୁ ଅଷ୍ଟ୍ରେଲିଆକୁ ଦୁଇଦିନିଆ ସରକାରୀ ଗସ୍ତରେ ଯିବେ। ଅଷ୍ଟ୍ରେଲିଆର ଉପପ୍ରଧାନମନ୍ତ୍ରୀ ଏବଂ ପ୍ରତିରକ୍ଷା ମନ୍ତ୍ରୀ ରିଚାର୍ଡ ମାଲେନ୍ସଙ୍କ ନିମନ୍ତ୍ରଣ କ୍ରମେ ମନ୍ତ୍ରୀ ଅଷ୍ଟ୍ରେଲିଆ ଗସ୍ତ କରୁଛନ୍ତି। ଏହି ଅବସରରେ ସେ ତାଙ୍କ ଅଷ୍ଟ୍ରେଲୀୟ ପ୍ରତିପକ୍ଷଙ୍କ ସହ ଦ୍ୱିପାକ୍ଷିକ ଆଲୋଚନା କରିବେ ବୋଲି ପ୍ରତିରକ୍ଷା ମନ୍ତ୍ରଣାଳୟ କହିଛି। ପ୍ରତିରକ୍ଷା ମନ୍ତ୍ରୀ ସିଡ୍ନୀରେ ଏକ ବ୍ୟବସାୟିକ ଗୋଲ୍ଟେବୁଲ୍ ବୈଠକରେ ଅଧ୍ୟକ୍ଷତା କରିବାର ମଧ୍ୟ କାର୍ଯ୍ୟକ୍ରମ ରହିଛି, ଯେଉଁଥିରେ ଉଭୟ ପକ୍ଷର ଶିଳ୍ପ ନେତାମାନେ ଯୋଗଦେବେ। ସେ ଅଷ୍ଟ୍ରେଲିଆର ଅନ୍ୟାନ୍ୟ ଜାତୀୟ ନେତାମାନଙ୍କୁ ମଧ୍ୟ ଭେଟିବେ। ମନ୍ତ୍ରଣାଳୟ ଆହୁରି କହିଛି, ଏହି ଗସ୍ତ ଦ୍ୱିପାକ୍ଷିକ ସମ୍ପର୍କ ଏବଂ ପ୍ରତିରକ୍ଷା ସହଭାଗିତାକୁ ମଜବୁତ କରିବା ପାଇଁ ନୂତନ ଏବଂ ଅର୍ଥପୂର୍ଣ୍ଣ ପଦକ୍ଷେପ ଅନୁସନ୍ଧାନ କରିବା ପାଇଁ ଉଭୟ ପକ୍ଷକୁ ସୁଯୋଗ ପ୍ରଦାନ କରିବ। ଏହି ଗସ୍ତ ସମୟରେ 3 ଚୁକ୍ତି ସ୍ୱାକ୍ଷରିତ ହେବାର ଯୋଜନା ରହିଛି, ଯାହା ସୂଚନା ଆଦାନ ପ୍ରଦାନ, ସାମୁଦ୍ରିକ କ୍ଷେତ୍ର ଏବଂ ମିଳିତ କାର୍ଯ୍ୟକଳାପ କ୍ଷେତ୍ରରେ ସହଯୋଗକୁ ଆହୁରି ବୃଦ୍ଧି କରିବ। କୋଇଲା ଏବଂ ଖଣି ମନ୍ତ୍ରୀ ଜି କିଶନ ରେଡ୍ଡୀ ଆସନ୍ତାକାଲି ଅରୁଣାଚଳ ପ୍ରଦେଶରେ ପ୍ରଥମ ବାଣିଜ୍ୟିକ କୋଇଲା ଖଣି ନାମ୍ଚିକ୍ ନାମ୍ପୋକ୍ କୋଇଲା ବ୍ଲକର ଭୂମିପୂଜନ କରିବେ। କୋଇଲା ମନ୍ତ୍ରଣାଳୟ ସୂଚନା ଦେଇ କହିଛି, ଏହି ଖଣି ରାଜ୍ୟ ପାଇଁ ରାଜସ୍ୱ ଭାବରେ ବାର୍ଷିକ 100 କୋଟି ଟଙ୍କାର ଅଧିକ ଆୟ କରିବ ବୋଲି ଆଶା କରାଯାଉଛି, ଯାହା ଯୁବକମାନଙ୍କ ପାଇଁ ନିଯୁକ୍ତି ଏବଂ ସମୃଦ୍ଧି ସୃଷ୍ଟି କରିବ। ମନ୍ତ୍ରଣାଳୟ କହିଛି, ଏହି ପଦକ୍ଷେପ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ପୂର୍ବୋଦୟ ରୂପାନ୍ତରଣକୁ ଆଗକୁ ବଢ଼ାଉଛି। ନେପାଳରେ ପ୍ରବଳ ବର୍ଷା ଯୋଗୁଁ ଭୂସ୍ଖଳନ ଏବଂ ବନ୍ୟା ଯୋଗୁଁ ରାସ୍ତା ଅବରୋଧ, ପୋଲ ଧୋଇ ହୋଇଯିବା ଫଳରେ ଅତି କମ୍ରେ 47 ଜଣଙ୍କର ମୃତ୍ୟୁ ହୋଇଥିବା ସୂଚନା ମିଳିଛି। ନେପାଳର ଜାତୀୟ ବିପର୍ଯ୍ୟୟ ବିପଦ ହ୍ରାସ ଏବଂ ପରିଚାଳନା କର୍ତ୍ତୃପକ୍ଷଙ୍କର ମୁଖପାତ୍ର ଶାନ୍ତି ମହତ କହିଛନ୍ତି, ନିଖୋଜ ବ୍ୟକ୍ତିଙ୍କ ପାଇଁ ଉଦ୍ଧାର କାର୍ଯ୍ୟ ଚାଲିଛି। ଘରୋଇ ବିମାନ ଚଳାଚଳ ପ୍ରାୟତଃ ବାଧାପ୍ରାପ୍ତ ହୋଇଛି, କିନ୍ତୁ ଅନ୍ତର୍ଜାତୀୟ ବିମାନଗୁଡ଼ିକ ସ୍ୱାଭାବିକ ଭାବରେ ଚାଲୁଛି। ଦକ୍ଷିଣ ପୂର୍ବ ନେପାଳରେ କୋଶି ନଦୀ ବିପଦ ସ୍ତର ଉପରେ ପ୍ରବାହିତ ହେଉଛି। ପାହାଡ଼ ପର୍ବତ ଘେରା କାଠମାଣ୍ଡୁରେ ଅନେକ ନଦୀବନ୍ଧ ଭାଙ୍ଗିବା ଫଳରେ ମନ୍ଦିର ଘେରା ରାଜଧାନୀକୁ ଦେଶର ଅନ୍ୟାନ୍ୟ ଅଂଶରୁ ସଡ଼କ ପଥ ବିଚ୍ଛିନ୍ନ କରିଦେଇଛି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି କହିଛନ୍ତି, ନେପାଳରେ ପ୍ରବଳ ବର୍ଷା ଯୋଗୁଁ ହୋଇଥିବା ଜୀବନହାନି ଏବଂ କ୍ଷୟକ୍ଷତି ଦୁଃଖଦ। ଏକ ସାମାଜିକ ଗଣମାଧ୍ୟମ ପୋଷ୍ଟରେ ଶ୍ରୀ ମୋଦି କହିଛନ୍ତି, ଏହି କଷ୍ଟକର ସମୟରେ ଭାରତ ନେପାଳର ଜନସାଧାରଣ ଏବଂ ସରକାରଙ୍କ ସହିତ ଦୃଢ଼ତାର ସହ ରହିଛି। ସେ କହିଛନ୍ତି, ଏକ ବନ୍ଧୁତ୍ୱପୂର୍ଣ୍ଣ ପଡ଼ୋଶୀ ଭାବେ ଭାରତ ଯେକୌଣସି ସମ୍ଭାବ୍ୟ ସହାୟତା ଯୋଗାଇବା ପାଇଁ ପ୍ରତିବଦ୍ଧ। ମଧ୍ୟପ୍ରଦେଶର ଛିନ୍ଦୱାଡ଼ା ଜିଲ୍ଲାରେ କଫ ସିରପ୍ ଖାଇ 11 ଜଣ ଶିଶୁଙ୍କ ମୃତ୍ୟୁ ପରେ ରାଜ୍ୟ ସରକାର କଠୋର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛନ୍ତି। ଡାକ୍ତର ଏବଂ ନିର୍ମାତା କମ୍ପାନୀ ବିରୁଦ୍ଧରେ ଏକ ମାମଲା ରୁଜୁ ହୋଇଛି। ଡାକ୍ତର ପ୍ରବୀଣ ସୋନିଙ୍କୁ ଗତକାଲି ରାତିରେ ଗିରଫ କରାଯାଇଛି। ତାମିଲନାଡୁର ଔଷଧ ନିର୍ମାତା ଶ୍ରୀସାନ୍ ଫାର୍ମାସ୍ୟୁଟିକାଲ୍ସ ବିରୁଦ୍ଧରେ ମାମଲା ରୁଜୁ ହେବା ପରେ ସ୍ୱତନ୍ତ୍ର ତଦନ୍ତକାରୀ ଦଳ ତାମିଲନାଡୁରେ ତଦନ୍ତ କରିବେ। ଇତିମଧ୍ୟରେ ଗତକାଲି ପ୍ରକାଶିତ ଏକ ରିପୋର୍ଟରେ ନିଶ୍ଚିତ କରାଯାଇଛି, କୋଲ୍ଡ୍ରିପ୍ କଫ ସିରପ୍ରେ କ୍ଷତିକାରକ ଡାଇଥାଇଲିନ୍ ଗ୍ଲାଇକଲ୍ର ପରିମାଣ 48.6% ରହିଥିଲା। ଇଣ୍ଡୋନେସିଆର ଏକ ବିଦ୍ୟାଳୟ ଭୁଶୁଡ଼ିବା ଘଟଣାରେ ମୃତ୍ୟୁ ସଂଖ୍ୟା 37 ବୃଦ୍ଧି ପାଇଛି। ଉଦ୍ଧାରକାରୀମାନେ ଭଗ୍ନାବଶେଷ ତଳେ ଚାପି ହୋଇରହିଥିବା ଅନେକ ପୀଡ଼ିତଙ୍କୁ ଉଦ୍ଧାର କରିଛନ୍ତି। ଜାତୀୟ ଉଦ୍ଧାରକାରୀ ସଂସ୍ଥା କହିଛି, ନିଖୋଜ ଘୋଷିତ 27 ଜଣ ଛାତ୍ରଙ୍କ ମୃତଦେହ ଖୋଜିବା ପ୍ରୟାସ ସପ୍ତମ ଦିନରେ ମଧ୍ୟ ଜାରି ରହିଛି। ଅଧିକାଂଶ 13-19 ବର୍ଷ ବୟସର କିଶୋର ବାଳକ ଭଗ୍ନାବଶେଷ ତଳେ ଫସି ରହିଛନ୍ତି। ଗତ ସୋମବାର ଦିନ ଛାତ୍ରମାନେ ଅପରାହ୍ନ ପ୍ରାର୍ଥନା ପାଇଁ ଏକାଠି ହେଉଥିବା ସମୟରେ ଇଣ୍ଡୋନେସିଆର ଜାଭା ଦ୍ୱୀପରେ ଥିବା ବହୁ ମହଲା ଅଟ୍ଟାଳିକାର ଏକ ଅଂଶ ହଠାତ୍ ଭୁଶୁଡ଼ି ପଡ଼ିଥିଲା। ବିଶ୍ୱ ପାରା ଚାମ୍ପିୟନ୍ସିପ୍ରେ ସିମରନ୍ ଶର୍ମା ତାଙ୍କର ଚମତ୍କାର ଫର୍ମ ଜାରି ରଖିଛନ୍ତି। ଆଜି ମହିଳା 200 ମିଟର T12 ଫାଇନାଲ୍ରେ ସେ ବ୍ରୋଞ୍ଜ ପଦକ ହାସଲ କରିଛନ୍ତି। 24.46 ସେକେଣ୍ଡରେ ଦୌଡ଼ ସମ୍ପନ୍ନ କରି ସେ ତୃତୀୟ ସ୍ଥାନ ହାସଲ କରିଛନ୍ତି। କଲମ୍ବିଆର ପେରେଜ୍ ଲୋପେ ସ୍ୱର୍ଣ୍ଣ ଏବଂ ବ୍ରାଜିଲ୍ର ବାରୋସ୍ ଡା ସିଲ୍ଭା ରୌପ୍ୟ ପଦକ ବିଜୟୀ ହୋଇଛନ୍ତି। ସିମରନ୍ଙ୍କ ଏହା ବିଶ୍ୱ ପାରା ଆଥଲେଟିକ୍ସ ଚାମ୍ପିୟନ୍ସିପ୍ରେ ଦ୍ୱିତୀୟ ପଦକ। କଲମ୍ବୋର ଆର୍ ପ୍ରେମାଦାସା ଷ୍ଟାଡିୟମରେ ଅନୁଷ୍ଠିତ ମହିଳା ଏକଦିବସୀୟ ବିଶ୍ୱକପ୍ କ୍ରିକେଟ୍ ମ୍ୟାଚ୍ରେ ଭାରତ ନିର୍ଦ୍ଧାରିତ 50 ଓଭରରେ ସମସ୍ତ ୱିକେଟ୍ ହରାଇ 247 ରନ୍ ସଂଗ୍ରହ କରିଛି। ପାକିସ୍ତାନ ସାମ୍ନାରେ 248 ରନ୍ର ବିଜୟ ଲକ୍ଷ୍ୟ ରହିଛି। ପୂର୍ବରୁ ପାକିସ୍ତାନ ଟସ୍ ଜିତି ଭାରତକୁ ବ୍ୟାଟିଂ ପାଇଁ ଆମନ୍ତ୍ରଣ କରିଥିଲା। ମୁଖ୍ୟ ସମ୍ବାଦ ପୁଣିଥରେ। ଦାର୍ଜିଲିଂରେ ପ୍ରବଳ ବର୍ଷା ଏବଂ ଭୂସ୍ଖଳନ ଜନିତ ଜୀବନହାନି ଘଟଣାରେ ଶୋକ ପ୍ରକାଶ କଲେ ରାଷ୍ଟ୍ରପତି, ଉପରାଷ୍ଟ୍ରପତି ଓ ପ୍ରଧାନମନ୍ତ୍ରୀ। ବିହାର ବିଧାନସଭା ନିର୍ବାଚନ ପାଇଁ ତାରିଖ ଘୋଷଣା ସମ୍ପର୍କରେ ଖୁବ୍ ଶୀଘ୍ର ନିଆଯିବ ନିଷ୍ପତ୍ତି, କହିଲେ ମୁଖ୍ୟ ନିର୍ବାଚନ ଆୟୁକ୍ତ। ଅଷ୍ଟ୍ରେଲିଆକୁ ଚଳିତ ମାସ 9 ତାରିଖରୁ ଦୁଇଦିନିଆ ସରକାରୀ ଗସ୍ତରେ ଯିବେ ପ୍ରତିରକ୍ଷା ମନ୍ତ୍ରୀ। ନେପାଳରେ ବନ୍ୟା ଏବଂ ଭୂସ୍ଖଳନ ଯୋଗୁଁ 47 ଜଣଙ୍କର ମୃତ୍ୟୁ, ଶୋକ ବ୍ୟକ୍ତ କଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି। ଏବଂ କଲମ୍ବୋରେ ଅନୁଷ୍ଠିତ ମହିଳା ଏକଦିବସୀୟ ବିଶ୍ୱକପ୍ କ୍ରିକେଟ୍ ମ୍ୟାଚ୍ରେ ପାକିସ୍ତାନ ସାମ୍ନାରେ 248 ରନ୍ର ବିଜୟ ଲକ୍ଷ୍ୟ ଧାର୍ଯ୍ୟ କଲା ଭାରତ। ସମ୍ବାଦ ଶେଷ ହେଲା। ଅଧିକ ସମ୍ବାଦ ପାଇଁ ଆପଣମାନେ newsonair.gov.in ୱେବ୍ସାଇଟ୍ ଏବଂ newsonair ଆପ୍ରେ ଲଗ୍ଇନ୍ କରିପାରିବେ।